ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାଜ୍ୟର 118 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିଲାଗି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫ ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲ୍ଟନ ପଡ଼ିଆନ ଗୋଟିଏ ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମାରୋହଟି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ରଙ୍କ ସହିତ ବିଧାୟକମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର ଲୋକସେବା ଭବନର ଗଲାକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାମକାଜର ସମୀକ୍ଷା କରିଛନ୍। କ୍ଷେତ୍ର ପରିଦର୍ଶନ କରିକରି ସ୍ୱାସ୍ଥ୍ୟ ଭିତ୍ତିଭୂମିର ଯେନ୍ତା ଠିକ୍ ଭାବେ ଉନ୍ନତି ହେବା ସେଥିଲାଗି ପଦକ୍ଷେପ ନେବାର୍କେ ମୁଖ୍ୟମନ୍ତ୍ରୀ ଅଧିକାରୀ ଓ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ନର୍ସିଂ କ୍ଷେତ୍ରଥି ସଂସ୍କାର ଆନ୍ବାର ସହିତ ଡିଜିଟାଲ୍ ସ୍ୱାସ୍ଥ୍ୟ ପ୍ରଣାଳୀ ବାବଦେ ମୁଖ୍ୟମନ୍ତ୍ରୀ ବୈଠକଥି ଜୋର୍ ଦେଇଛନ୍। ମେଡିକାଲ୍ ଶିକ୍ଷାଥି ସିଟ୍ ବୃଦ୍ଧି, ବ୍ରହ୍ମପୁର ଏମ୍କେସିଜି, ବୁର୍ଲା ଭୀମସାର, କଟକ ଏସ୍ସି ମେଡିକାଲ୍ କଲେଜର ସୁପର ସ୍ୱେଶାଲିଟି ସେବାକେ ଆହୁରି ବ୍ୟାପକ କରିବାର ଲାଗି ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନର ରାଜ୍ୟସ୍ତରୀୟ କାର୍ଯ୍ୟାନ୍ୱୟନ ଅନୁମୋଦନ ଲାଗି ବୈଠକଟି ପ୍ରସ୍ତାବ ଦିଆଯାଇଥିଲା। ତଳସ୍ତରୁ ପ୍ରତିଭାବାନ ଖେଳାଳିମାନଙ୍କୁ ବାଛିକରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରଟି ପହଞ୍ଚାବାର ଲକ୍ଷ୍ୟଟି ରାଜ୍ୟର କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫ ସିଏମ୍ ଟ୍ରଫି ଚାମ୍ପିୟନ୍ସିପ୍ର ଆୟୋଜନ କରାଯିବା। ଏଥି 4 କ୍ରୀଡ଼ା ବିଭାଗଟି ପ୍ରତିଯୋଗିତା ହେବା। 32,000 ଅଧିକା ଯୁବ ଖେଳାଳି ପ୍ରତିଯୋଗିତାଟି ଭାଗ ନେବାର ଆଶ କରାଯାଉଛି। ଏଥି ଭାଗ ନେବାରକେ ଖେଳାଳିମାନେ ଆଜିଠାନୁ ଆଇବା 14 ତାରିଖ ତକ ପଞ୍ଜୀକରଣ କରିପାରିବେ ବୋଲି ଗଲାକାଲି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍। ରାଜ୍ୟ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫ କୃଷି ଜ୍ଞାନ ବକୃତାମାଳା ବିକଶିତ ଭାରତ ଲାଗି ବିକଶିତ ଓଡ଼ିଶା ଶୀର୍ଷକ ଗୋଟିଏ ବକୃତାମାଳା ମୂଲ ହୋଇଛି। ଭୁବନେଶ୍ୱରରେ ଚାଲିଥିବା କାର୍ଯ୍ୟକ୍ରମଟି ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ମାଙ୍ଗିଲାଲ ଜାଟ ଯୋଗ ଦେଇକରି କୃଷି ବିଭାଗର ଭବିଷ୍ୟତ ରଣନୀତି ବାବଦେ ଆଲୋଚନା କରିଥିଲେ। ବିଜ୍ଞାନ ନେତୃତ୍ୱାଧୀନ କୃଷି ପରିବର୍ତ୍ତନଟି ଓଡ଼ିଶା ଅଲଗା ରାଜ୍ୟମାନଙ୍କ ଲାଗି ଗୋଟିଏ ଜୀବନ୍ତ ପ୍ରୟୋଗଶାଳା ବୋଲି ଏ ଅବସରରେ ଡକ୍ଟର ଜାଟ କହିଛନ୍। ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଅବସରରେ ଗଲାକାଲି ଚିଲିକା ବରକୁଲ୍ନ ହୋଇଥିବା ଦେଶୀ ଡଙ୍ଗା ଚାଳନା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ପ୍ରତିଯୋଗିତାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରିଛନ୍। ପ୍ରତିଯୋଗିତାଟି 81 ଦେଶୀ ଡଙ୍ଗା ସମିତି ଭାଗ ନେଇଛନ୍। ପହିଲା ଦିନେ 45 ଦଲ ପ୍ରତିଯୋଗିତାଟି ସାମିଲ ହୋଇଥିଲେ। ମାଘମାସର ଅନ୍ଧାର ପଖର ଚତୁର୍ଥୀ ତିଥିନ ଆଜି ପୁରୀ ଶ୍ରୀମନ୍ଦିର ମହାପୁରୁମାନଙ୍କର ବନକ ଲାଗି ନୀତି ହେବା। 2 ଭୋଗମଣ୍ଡପ ଶେଷ ହେବା ଋତୁରୁ ନୀତି ମୂଲ କରାଯିବା। ଏଥିଲାଗି ଉପରବେଳା 5 ରାତି 10 ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ କୁହାଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଗଲାକାଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଖାସ୍ କରି ମା ଆଉ ଛୁଆମାନଙ୍କ ସ୍ୱାସ୍ଥ୍ୟ ସେବା ଉପରେ ଜୋର୍ ଦିଆଯାଇଥିଲା। ଜିଲ୍ଲାନ ଗର୍ଭବତୀ ମହିଳାମାନଙ୍କର 100% ପଞ୍ଜୀକରଣ ଆଉ ପିଏମ୍ଏସ୍ଏମ୍ଏ କାର୍ଯ୍ୟକ୍ରମ ଜରିଆ ଯୋଗ୍ୟ ମହିଳାମାନଙ୍କର ଉପସ୍ଥିତିକୁ ସୁନିଶ୍ଚିତ କରିବା ଲାଗି ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାଣି ପଞ୍ଚାୟତ ପକ୍ଷ 2026 ପାଳନ ଅବସର ଝାରସୁଗୁଡ଼ା ଜିଲ୍ଲାର ଜଲ ସଂରକ୍ଷଣ ଆଉ ତାର ସୁପରିଚାଳନା ଲାଗି ଗୋଟିଏ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମୂଲ ହୋଇଛି। ଏ ଅବସରରେ ଗୋଟିଏ ସଚେତନତା ରଥକେ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଶୁଭାରମ୍ଭ କରିଛନ୍। ଏହି ରଥ ଜିଲ୍ଲାର ଭିନ୍ ଭିନ୍ ଜାଗାକେ ଯାଇକରି ପାନୀର ଉଚିତ ବ୍ୟବହାର, ପାନୀର ସଂରକ୍ଷଣ ଆଉ ଇ ଦିଗେ ସମାନତା ଆଉ ସମକର ଭାଗିଦାରୀ ବାବଦେ ଲୋକ ସଚେତନ କରିବା। ସୁବର୍ଣ୍ଣପୁର ଜିଲ୍ଲା ନବିଲ ଏ ଅବସରରେ ଗୋଟିଏ ସଚେତନତା ରଥକେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଉଦ୍ଘାଟନ କରିଛନ୍। ଏହି ରଥ ସୁବର୍ଣ୍ଣପୁର ଉପଖଣ୍ଡର ଭିନ୍ ଭିନ୍ ଜାଗାକେ ଯାଇ ପାଣି ପଞ୍ଚାୟତର ଲକ୍ଷ୍ୟ ଚାଷୀମାନଙ୍କ ଲାଗି ଇତାର କାମକାଜ ବାବଦେ ସଚେତନ କରବା। ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କର କାର୍ଯ୍ୟାଳୟ ଆଉ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ତରଫ ଜିଲ୍ଲାର ସବୁ ବିଦ୍ୟାଳୟନ ବାଲ୍ୟ ବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ଆଉ ଛାତ୍ରଛାତ୍ରୀମାନେ ବାଲ୍ୟ ବିବାହ ନିଷେଧ ଲାଗି ଶପଥ ନେଇଥିଲେ। ନୂଆପଡ଼ା ଜିଲ୍ଲା ତୁକ୍ଲା କ୍ଷମା ମେହେର ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫ ଶୀତକାଳୀନ ଶିବିର ଉଦ୍ଘାଟିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡକ୍ଟର ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ହୋଇଥିବା ଶିବିରଟି ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ତାଙ୍କର କାର୍ଯ୍ୟାଳୟ ପରିସନ୍ନ ଏନ୍ଡିଆର୍ଏଫ୍ ସହ ଯୋଗଥି ବନ୍ୟା ସମିଆତି ଉଦ୍ଧାର କାମ ବାବଦ ଗୋଟିଏ ଟେବୁଲ୍ ଟପ୍ ଅଭ୍ୟାସ ହୋଇଯାଇଛି। ଏହି ଅବସରରେ ଏନ୍ଡିଆର୍ଏଫ୍ ଅଧିକାରୀମାନେ ଯୋଗ ଦେଇକରି ପ୍ରାକୃତିକ ବିପର୍ଯ୍ୟୟ ସମିଆତି ରିଲିଫ୍ ଆଉ ଉଦ୍ଧାର କାମ ବାବଦେ ସୂଚନା ଦେଇଥିଲେ। ପାଣିପାଗ ରାଜ୍ୟ ଶୀତଲହରୀ ଜାରି ରହିଛି। ଆଇବା 3-4 ଦିନ ଭିତରେ ରାଜ୍ୟ ଆହୁରି 1-2 ଡିଗ୍ରୀ ତକ ତାପମାତ୍ରା କମିକରି ଶୀତ ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍। ଝାରସୁଗୁଡ଼ା ସୁନ୍ଦରଗଡ଼ ସହିତ 6 ଜିଲ୍ଲାକେ ଜବର ଶୀତ ଲାଗି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି 5.1 ଡିଗ୍ରୀ ତାପମାତ୍ରା ସହିତ ଝାରସୁଗୁଡ଼ା ରାଜ୍ୟର ସବୁନୁ ଥଣ୍ଡା ସହର ଥିଲା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର। Thank you.